ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ମକ୍କାରେ ଦଳା ଚକଟା, ମୃତକଙ୍କ ମଧ୍ୟରେ 4 ଜଣ ଭାରତୀୟ, 800ରୁ ଅଧିକ ହଜ୍ ଯାତ୍ରୀ ଆହତ, ଓଡ଼ିଶାର ସମସ୍ତ ଯାତ୍ରୀ ସୁରକ୍ଷିତ। ହଜ୍ ଯାତ୍ରାର ଶେଷ ଦିନରେ ମୁସଲମାନଙ୍କର ପବିତ୍ର ମକ୍କା ସହର ଆଜି ଦଳା ଚକଟା ଘଟିଛି। ଏଥିରେ ଅତି କମ୍ରେ 717 ଜଣ ହଜ୍ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଓ 800ରୁ ଅଧିକ ଆହତ ହୋଇଥିବାର ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳାଙ୍କ ସମେତ 4 ଜଣ ଭାରତୀୟ ଅଛନ୍ତି, ଅନ୍ୟ 21 ଜଣ ଭାରତୀୟ ଆହତ ହୋଇଛନ୍ତି। ତେବେ ଓଡ଼ିଶାରୁ ଯାଇଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାର ସୂଚନା ମିଳିଛି। ବଦଳିବ ଅନୁଦାନ ନୀତି, ମନ୍ତ୍ରୀସ୍ତରୀୟ କମିଟି ବୈଠକର ସହମତି। ଶିକ୍ଷକ ମହାସଂଘ ଆନ୍ଦୋଳନ 2 ମାସ ସ୍ଥଗିତ, ବ୍ଲକ ଗ୍ରାଣ୍ଡ ଶିକ୍ଷକ ମାଧ୍ୟମିକ ସଂଘର ଜିଦ୍ରେ ଅଟଳ। 2013 ଅନୁଦାନ ନୀତି ବଦଳିବ, ରାଜ୍ୟର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଆର୍ଥିକ ବର୍ଷରେ ନୂଆ ଅନୁଦାନ ନୀତି ପ୍ରଚଳନ କରିବେ ରାଜ୍ୟ ସରକାର। ଅର୍ଥମନ୍ତ୍ରୀ ପ୍ରଦୀପ ଆମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ ବୈଠକରେ ଆଜି ଶିକ୍ଷକମାନଙ୍କୁ ଏଭଳି ପ୍ରତିଶ୍ରୁତି ମିଳିଛି। ଜିଏମ୍ ବିଶ୍ୱବିଦ୍ୟାଳୟରେ ରାଗିଙ୍ଗ, କେନ୍ଦ୍ର ମାନବ ସମ୍ବଳ ବିଭାଗର ରିପୋର୍ଟ ତଲବ। ପଶ୍ଚିମ ଓଡ଼ିଶାର ଗର୍ବ ବହନ କରୁଥିବା ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସରେ କିଛି କନିଷ୍ଠ ଛାତ୍ରୀ ରାଗିଙ୍ଗର ଶିକାର ହୋଇଛନ୍ତି। ଗଣେଶ ପୂଜାର କିଛି ଦିନ ପୂର୍ବରୁ ଛାତ୍ରୀ ନିବାସ ନମ୍ବର 1ର ଏହି ଆପତ୍ତିଜନକ ଘଟଣା ଘଟିଛି। ନ୍ୟୁୟର୍କରେ ମୋଦି 5 ଦିନିଆ ଆମେରିକା ଗସ୍ତ ଆରମ୍ଭ, ପ୍ରଥମ ଦିନରେ ମେକ୍ ଇନ୍ ଇଣ୍ଡିଆ। ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 5 ଦିନିଆ ଆମେରିକା ଗସ୍ତ ଆରମ୍ଭ, ପ୍ରଥମ ଦିନରେ ମେକ୍ ଇନ୍ ଇଣ୍ଡିଆର ପ୍ରସ୍ତାବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଆୟର୍ଲ୍ୟାଣ୍ଡ ଗସ୍ତ ସାରି ଆଜିଠାରୁ ତାଙ୍କର 5 ଦିନିଆ ଆମେରିକା ଗସ୍ତ ଆରମ୍ଭ କରିଛନ୍ତି। ଜାତିସଂଘ ଅଧିବେଶନରେ ଯୋଗ ଦେବା ପାଇଁ ନ୍ୟୁୟର୍କରେ ପହଞ୍ଚିଥିବା ମୋଦି ଗସ୍ତର ପ୍ରଥମ ଦିନରେ ହିଁ ବିଭିନ୍ନ କମ୍ପାନୀର ସିଇଓଙ୍କ ସହ ଆଲୋଚନା କରିଛନ୍ତି। ଅବସରରେ ତାଙ୍କ ସରକାରଙ୍କ ମାନସପତ୍ର ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଛନ୍ତି। $66 ତଳକୁ ଖସିଲା ଟଙ୍କା, ମାସ ଶେଷ ଯୋଗୁଁ ଆମଦାନୀକାରୀଙ୍କ ମଧ୍ୟରେ ଡଲାର ଚାହିଦା ବୃଦ୍ଧି ପାଇବା କାରଣରୁ ଟଙ୍କା ତୁଳନାରେ ଡଲାର ମୂଲ୍ୟ ବୃଦ୍ଧି ଘଟିଛି, ଫଳରେ ଭାରତୀୟ ମୁଦ୍ରା ଟଙ୍କା ଦୁର୍ବଳ ହେବାରେ ଲାଗିଛି। ବୁଧବାର ତୁଳନାରେ ଗୁରୁବାର ଟଙ୍କା ବିନିମୟର ମୂଲ୍ୟ 18 ପଇସା ହ୍ରାସ ପାଇ 66.16 ସ୍ତରକୁ ଖସି ଆସିଛି। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କଟି ନିଜର ମତ ନିଶ୍ଚିନ୍ତ ଦିଅନ୍ତୁ। ଧନ୍ୟବାଦ।